ଆରେ ମାନସ, ମୋ ଦେହଟା ଭଲ ନାହିଁ, ପୁଅ ସହିତ କେତେ ଦିନ ହେଲା କଥା, ଟିକେ ଫୋନ ଲଗେଇ ଦିଅନ୍ତୁନି।
ତୋ ପୁଅକୁ ତ ଲଗଉଛୁ ଲଗଉଛୁ। ତୋ ପୁଅ ସହରର ପାଣି ପବନ ଖାଇ ତତେ ଭୁଲିଗଲାଣି, ସେ କଣ ଆଉ ଫେରିବ? ତୁ ଯା ଯା, ଗଲୁ ଗଲୁ, ବୁଝିଲ ମଉସା।
ଠିକ ଅଛି ମା, ତୋ ଖୁସି ପାଇଁ କେବଳ ମୁଁ ତୋ କଥା ମାନିକି ଯାଉଛି, ନହେଲେ ମୋତେ ତତେ ଛାଡ଼ିକି ଯିବାକୁ ଜମା ବି ଇଚ୍ଛା ନାହିଁ।
ଉଦର ରଥରେ ଦଶ ମାସ ରଖି ଜନମ ଦେଲୁ ତୁ ମତେ, ମା କେମିତି ଭୁଲିବି ତତେ, ପେଟର ଭୋକକୁ ଅନ୍ତରେ ଲୁଚେଇ ଖୁଆଉଥିଲୁ ତୁ ମତେ, ମା କେମିତି ଭୁଲିବି ତତେ, ମୋ ନୟନ ପିତୁଳା କହି ତୁ ମତେ କରୁଥିଲୁ କେତେ ଗେଲ, ଚାଲି ଶିଖେଇ ତୁ ସମ୍ଭାଳୁ ମୋ ପାଦ ହେଲେ ଟଳମଳ, ମୁଁ କାନ୍ଦିଲେ ତୁ ତୁନି କରାଉ ମତେ ଦେଖେଇ ସରଗ ଶଶି, ପଣତେ ଲୁହକୁ ପୋଛି ମା ମୋ ମୁଣ୍ଡକୁ ଦଉଆସି।
ମା ମା ଭାଇ, ମୋ ମା କୁଆଡ଼େ ଯାଇଛି ଜାଣିଛ?
ତୁ ତ ସହର ରହିଲୁ, ତୋର ଫୋନ ଫୋନ ବି ଲାଗିବନି, ଗଲୁ ଦେଖିବୁ, ତୋ ମା ତ ଭିତରେ ସଦାବେଳେ ରହୁଛି, ଦେଖ ଯାଇ ଦେଖ।
ତୁ ନାହୁ ମା ଅଛି ତୋ ସ୍ମୃତି, ବିଜୁଳି ଶବଦ ଅନ୍ଧାର ରାତି, ତୁ ନାହୁ ମା ଅଛି ତୋ ସ୍ମୃତି, ବିଜୁଳି ଶବଦ ଅନ୍ଧାର ରାତି, ଲାଗେ ଛାନିଆ
ଛାଡ଼ିକି
ବଞ୍ଚି ପାରିବିନି।
ମୋ ରାଣ, ଚାହୁଁ ଚାହୁଁ ତିନି ବର୍ଷ କୁଆଡେ ପଳେଇବ, ତୁ କାହିଁକି ବ୍ୟସ୍ତ ହଉଛୁ କହିଲୁ?
ହଉ ଠିକ ଅଛି ମା, କେବଳ ତୋ ଖୁସି ପାଇଁ ମୁଁ ତୋ କଥା ମାନିକି ଯାଉଛି, ନହେଲେ ମୁଁ ତତେ ଛାଡ଼ିକି ଜମା ବି ଇଚ୍ଛା ନାହିଁ ଯିବାକୁ।
ନାଇଁ ବାବା, ତୁ ଜମା ବ୍ୟସ୍ତ ହବୁନି, ତୁ ଯେତେବେଳେ ଗାଁକୁ କାର ନେଇକି ଆସିବୁ ନା, ମୁଁ ତତେ ଏଇଠି ଅପେକ୍ଷା କରିଥିବି।
କୁହନ୍ତି ଦାଣ୍ଡର ଧୂଳି, ସେ ଗାଳିକୁ ମୁଁ ନୀତି ଶୁଣୁଥିବି, ଆସିବୁ କି ତୁ ଫେରି, ସେ ଛାଟ ଆହାର ଖାଇ ମୁଁ ଅଗଣାଟା ସାରା କରୁଥିଲି କେତେ ନାଟ, ଛୋଟ କହ୍ନେଇ ତରଲୋ ତୁ ମୋ ସ୍ନେହୀ ମାଜ ସଦା, ଏତେ କଷ୍ଟ ସହି ହସୁ ତୁ ଯେମିତି ହସେ ମା ବସୁଧା, ଛୋଟ କହ୍ନେଇ ତରଲୋ ତୁ ମୋ ସ୍ନେହୀ ମାଜ ସଦା, ଏତେ କଷ୍ଟ ସହି ହସୁ ତୁ ଯେମିତି ହସେ ମା ବସୁଧା, ଖରା ବାଜି ଗଲେ ସେ ଛାଇ ଏମିତି ମାଟେ ଜଗତେ ନାହିଁ, ଖରା ବାଜି ଗଲେ ଦିଏ ସେ ଛାଇ ଏମିତି ମାଟେ ଜଗତେ ନାହିଁ, ତୋ ଭଳିଆ ମାଲୁ ମା ମୋରି ମା କୋଉଠି ତୁ ଅଛୁ ଆ ଫେରିଆ।
ସାର୍ ଏମିତି ହଠାତ୍ ଘରକୁ ଡାକିଲେ ଯେ? କଂଗ୍ରାଚୁଲେସନ୍ ଅନିଲ, ଆମ କମ୍ପାନୀ ସହିତ ତମର 3 ଇୟର୍ସର ଏଗ୍ରିମେଣ୍ଟ ଆଜି କମ୍ପ୍ଲିଟ୍ ହେଉଛି।
ଥ୍ୟାଙ୍କ ୟୁ ସାର୍।
ଆଉ ହଁ, ତମର ଆମ କମ୍ପାନୀ ପ୍ରତି 3 ଇୟର୍ସର ୱାର୍କ ଆଉ ଡେଡିକେସନ୍ ପାଇଁ ଆମ କମ୍ପାନୀ ଆଜି ମାର୍କେଟରେ ଫେମସ୍ ହୋଇପାରିଛି, ଆଉ ସେଥିପାଇଁ ଆମ କମ୍ପାନୀ ତମକୁ କିଛି ସରପ୍ରାଇଜ୍ ଦେବାକୁ ଚାହୁଁଛି।
ସତରେ କି ସାର୍?
ତମ ହ୍ୱାଟ୍ସଆପ୍ ଚେକ୍ କର, ତମ ଘରକୁ ଯିବା ପାଇଁ ସବୁ ପ୍ରକାର ବ୍ୟବସ୍ଥା ହୋଇସାରିଛି, ଫ୍ଲାଇଟ୍ ଟିକେଟ୍ ସାଙ୍ଗକୁ 1 କ୍ରୋର୍ ଆମାଉଣ୍ଟ ଅଲରେଡ଼ି ମୁଁ ତମ ଆକାଉଣ୍ଟକୁ ଟ୍ରାନ୍ସଫର୍ କରିସାରିଛି।
ଯାହା ହଉ ସାର୍, ଆଜି ମୋର 3 ଇୟର୍ସ କମ୍ପ୍ଲିଟ୍ ହୋଇଗଲା, ଆଉ ଆଜି 3 ବର୍ଷ ପରେ ମୁଁ ମୋ ମା ପାଖକୁ ଫେରିବି,
ଆଉ ମୁଁ ମୋ ମାଆକୁ ଏତେ ଦିନ ପରେ ଦେଖିବାର ସୁଯୋଗ ପାଇବି। ମୁଁ ଆଜି ବହୁତ ଖୁସି ସାର୍, ବହୁତ ଖୁସି।
ଓକେ, କଂଗ୍ରାଚୁଲେସନ୍, ହାପି ଜର୍ଣ୍ଣି।
ମା ତମ ମତା କୋଳା ମୋ ପାଇଁ ଅଟେ ଝୁଲଣା, ସେ ଝୁଲଣାରେ କି ଆନନ୍ଦ ଥାଏ ତାହା ହିଁ ମୋତେ ମା ଜଣା। ମା ତୋ ହାତ ପରସା ମୋ ପାଇଁ ଅମୃତ ତୁଲ୍ୟ, କୋଉ ଜନମରେ ଶୁଝି ପାରିବିନି ତୋ କୋଶଳର ମୂଲ। ମୁଁ ବନବାସୀ ରାମ ତୋର ଲୋ, ତୁ ମୋ ଦୁଃଖୀ ମା କୌଶଲ୍ୟା, ଚଉଦ ବରଷ ପାଇଁ ମୁଁ ତୋଠୁ ହେଇଥିଲି ଅଲଗା। ମୁଁ ବନବାସୀ ରାମ ତୋର ଲୋ, ତୁ ମୋ ଦୁଃଖୀ ମା କୌଶଲ୍ୟା, ଚଉଦ ବରଷ ପାଇଁ ମୁଁ ତୋଠୁ ହେଇଥିଲି ଅଲଗା।
ତୁ ଆସିଗଲୁ?
ହଁ ମା, ମୁଁ ଆସି।
ଆସିଲା ବେଳକୁ ନାହୁଁ ମା ତୁ କୋଉଠି ଅଛୁ ତୁ ଖୋଜୁଛି ମୁଁ, ଆସିଲା ବେଳକୁ ନାହୁଁ ମା ତୁ କୋଉଠି ଅଛୁ ତୁ ଖୋଜୁଛି ମୁଁ, ଡାକେ ମା ମା।
ମୁଁ ଯେତେବେଳେ ତାଙ୍କ କାର ନେଇକି ଆସେ ନା, ମୁଁ ତତେ ଏଇଠି ଅପେକ୍ଷା କରିଥିଲି।